ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ସରକାର 76 ସରକାରୀ ପ୍ରାଥମିକ ବିଦ୍ୟାଳୟକେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କରିଛନ୍। ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶାର ନୂଆପଡ଼ାର 6, ବଲାଙ୍ଗୀରର 3 ଓ ଦେବଗଡ଼ର 2 ପ୍ରାଥମିକ ବିଦ୍ୟାଳୟକେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କରବାର୍କେ ଓସେପାକେ ନିର୍ଦ୍ଦେଶ ଦିଆଯାଇଛି। ଇତାର ସହିତ ସମ୍ବଲପୁର ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟେ ଲେଖା ବିଦ୍ୟାଳୟକେ ବିଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କରାଯାଇଛି। ଛୋଟ ଛୁଆମାନଙ୍କୁ ପାଠ ପଢ଼ାବାର ସୁଯୋଗ ଦେବାର ଲାଗି ସରକାର ଏହି ପଦକ୍ଷେପ ନେଇଛନ୍ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍। ରାଇଜେ ସଫେଇ ମିତ୍ରମାନଙ୍କର ଅବଦାନକେ ସମ୍ମାନ ଜନାବାର ଆଉ ସୁରକ୍ଷିତ ଆଉ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକେ ତହକାବାର ଲାଗି ଆଇବା 14 ରାଜ୍ୟର ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାନ ନମସ୍ତେ ଦିବସ ପାଳନ କରାଯିବ। ଏ ବାବଦେ ଗୃହ ଆଉ ନଗର ଉନ୍ନୟନ ବିଭାଗ ତରଫୁ ସବୁ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦକେ ନିର୍ଦ୍ଦେଶ ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଆଉ ଗୃହ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫୁ ଏହି ଦିବସ ପାଳନ କରାଯିବ। ରାଇଜେ ଖୁବ୍ ଜଲ୍ଦି ଉଦ୍ୟମୀ ଯୋଜନା କାର୍ଯ୍ୟକାରୀ ହେବା, ପାଠପଢ଼ା ଉତ୍ରୁ ଚାକିରି ପଛାଡ଼େ ନାଇଁ ଦୌଡ଼ିକରି ଛାତ୍ରଛାତ୍ରୀମାନେ ସ୍ୱାବଲମ୍ବୀ ହେବାର୍କେ ଆଉ ରାଇଜେ ନୂଆକରି ଶିଳ୍ପ ସ୍ଥାପନା କରବାର୍କେ ଆଶାୟୀ ଯୁଆନ ପିଢ଼ିମାନଙ୍କୁ ଏହି ଯୋଜନା ସାହାଯ୍ୟ କରବା, ଖାସ୍ କରି ଛୋଟ ଉଦ୍ୟୋଗ ଗଢ଼ବାର୍କେ ରାଜ୍ୟ ସରକାର ପ୍ରୋତ୍ସାହନ ଦେବେ ବୋଲି ରାଜ୍ୟ ଦକ୍ଷତା ବିକାଶ ଆଉ ବୈଷୟିକ ଶିକ୍ଷା ବିଭାଗ ତରଫୁ ସୂଚନା ଦିଆଯାଇଛି। ଇତାର ଜରିଆରେ ଉଦ୍ୟୋଗୀମାନଙ୍କୁ ସୁସଂଗଠିତ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ, ମାର୍ଗଦର୍ଶନ ଆଉ ସହଯୋଗ, ଋଣ ଯୋଗାଇ ଦେବାର, ମାର୍କେଟ ଆଉ ଇକୋସିଷ୍ଟମ ଲିଙ୍କେଜ୍ ବାଗିର ବ୍ୟବସ୍ଥା ଦିଆଯିବା, ଏଥିଲାଗି ଭିନ୍ ଭିନ୍ ବିଭାଗକେ ପ୍ରସ୍ତାବିତ ଯୋଜନା ଉପରେ ମତାମତ ଓ ପରାମର୍ଶ ଦେବାରକେ କୁହାଯାଇଛି। 5 କି ତାନୁ ଅତକା ସେବା ପୂରା କରିଥିବା ଗ୍ରାମ ରୋଜଗାର ସେବକମାନଙ୍କର ପୂରା ତଥ୍ୟ ଦେବାରକେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଧାରିଜ ଫର୍ମାଟ୍ଥି 15 ଭିତରେ ସବୁ ତଥ୍ୟ ଦେବା ଲାଗି କୁହାଯାଇଛି। ରାଜ୍ୟସ୍ତରଥି ଗୋଟିଏ ସମନ୍ୱିତ ତଥ୍ୟ ବିବରଣୀ ପୂରା କରବା ଲାଗି ଏହି ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱରଠାରେ ଆଇବାକାଲି ହେବାରକେ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା, ମୁଖ୍ୟମନ୍ତ୍ରୀଙ୍କର ଅଲଗା ଜରୁରୀ କାମ ଥିବାରୁ ଏହି ଶୁଣାଣିକେ ବନ୍ଦ ରଖାଯାଇଛି। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋସିପ୍ 2026-27 ଲାଗି ବିଜ୍ଞପ୍ତି ବାହାରିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ସରକାରଙ୍କ ଅଲଗା ବିଭାଗ ଥି ପିଏଚ୍ଡି ପାଠ୍ୟକ୍ରମ ଥି ପଞ୍ଜିକୃତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ୍ ଥି ଏଥିଲାଗି ଆବେଦନ କରିପାରିବେ। ଆବା 30 ଅଧରାତି ତକ୍ ଆବେଦନ କରବାର ସମୟ ଧାରିଜ କରାଯାଇଛି। ଆବେଦନକାରୀମାନଙ୍କର ତଥ୍ୟ ଓକାକ୍ ତରଫୁ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଥି ଦିଆଯିବା। ଅଗଷ୍ଟ 5 ଯୋଗ୍ୟ ଆବେଦନକାରୀମାନଙ୍କର ଦସ୍ତାବିଜ ଯାଞ୍ଚ କରାଯିବା ଆଉ ତାର ଉତ୍ରୁ ସାମ୍ସ ପୋର୍ଟାଲ ଜରି ସୂଚନା ଦିଆଯିବା। ପୁରୀ ଶ୍ରୀମନ୍ଦିର ଆଜି ଅନ୍ଧାର ପଖର ଦ୍ୱାଦଶୀ ତିଥି ଅବସରରେ ଅଣସର ଘରେ ଦ୍ୱାଦଶୀ ନୀତି ପାଳନ କରାହେବା। ଆଜି ଶ୍ରୀନଗରକେ ରାଜପ୍ରସାଦ ବିଜେ କରାଯିବା। ପରମ୍ପରା ଅନୁସାରେ ଶ୍ରୀମନ୍ଦିର ସକାଳ ଧୂପ ନୀତି ଶେଷ ହେବାର ଉତ୍ରୁ ରାଜପ୍ରସାଦ ବିଜେ ନୀତି କରାଯିବା। ଅଣସର ଘରେ ଗୁପ୍ତ ନୀତି ସମ୍ୟାଥି ଶ୍ରୀଅଙ୍ଗନୁ ଚନ୍ଦନ କରାଳ ପାଟଡୋର ବାହାର କରାଯାଇଛି। ସେଥିର୍ ଭିତରୁ କିଛିଟାକେ ରୂପା ଥାଳିଆଥି ପଟୁଆର ସାଙ୍ଗେ ଦୈତାପତିମାନେ ଶ୍ରୀନଗରକେ ବିଜେ କରାବେ। ସେନୁ ଗଜପତି ମହାରାଜଙ୍କୁ ଦୈତାପତିମାନେ ମହାପ୍ରଭୁଙ୍କ ଠିକ୍ ହେବାର ବାବଦେ ସୂଚନା ଦେବାର ସହିତ ରଥଯାତ୍ରା ବିଷୟ ଆଲୋଚନା କରିବେ। ଓଡ଼ିଶା ପର୍ଯୟଟନ ଉନ୍ନୟନ ନିଗମ ଓଟିଡିସି 2024-25 ଆର୍ଥିକ ବର୍ଷ ଲାଗି 1,17,00,000 ଲାଭାଂଶ ରାଜ୍ୟ ସରକାରଙ୍କୁ ଦେଇଛି। ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଉପମୁଖ୍ୟମନ୍ତ୍ରୀ ଆଉ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କୁ ଇ ଲାଭାଂଶ ଚେକ୍ ଦେଇଛନ୍। ଇ ଅବସରରେ ମନ୍ତ୍ରୀ ଓଡ଼ିଶାର ପର୍ଯ୍ୟଟନ ଭିତ୍ତିଭୂମି ଆଉ ସେବା ପ୍ରଦାନକେ ଅତକା ବରକସ କରବାର ଲାଗି ଓଟିଡିସିର ଚେରେଷ୍ଟାକେ ପ୍ରଶଂସା କରିଥିଲେ। ଓଟିଡିସି ଆଇବା 3 ଲାଗି ଗୋଟିଏ ମହତ୍ୱାକାଂକ୍ଷୀ ରୋଡ୍ମ୍ୟାପ୍ ତିଆରି କରିଛି। ପାଣିପାଗ ଗାଙ୍ଗେୟ ପଶ୍ଚିମବଙ୍ଗ ଆଉ ତାର ପାଖର ବାଂଲାଦେଶ ଉପରେ ଗୋଟିଏ ଘୂର୍ଣ୍ଣିବଲୟ ସୃଷ୍ଟି ହୋଇଛି। ଏତାର ପ୍ରଭାବଟି ଲଘୁଚାପ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ରାଜ୍ୟ ଆଇବା 10 ତକ ବର୍ଷା ହୋଇପାରେ। ଆଇବା 24 ଭିତରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ଗୋଟେ ଯୁଡ଼େ ଜାଗାନ ଧୋକା ଗଡ଼ି ଚଡ଼କ ମାରିକରି ବର୍ଷା ହେବାର ସମ୍ଭାବନା ରହିଛି। ଏ ବଛର ମୌସୁମୀ ଜୁନ୍ 1 ଏପ୍ତକ ରାଇଜେ ହାରାହାରି 347.5 mm ବର୍ଷା ରେକର୍ଡ କରାଯାଇଛି, ଯେନ୍ଟା ସ୍ୱାଭାବିକ ବର୍ଷାନୁ 11% ଅତକାଏ। ସେଡ଼ା ହୀରାକୁ ଜଲଭଣ୍ଡାର ଜଲସ୍ତର ଆଜି ସକାଳ 6 ତକ 611.29 ଫୁଟ ରହିଥିଲା। ଇ ସମୟଥି 3 ଗେଟ୍ ଦେଇକରି ଫି ସେକେଣ୍ଡ 73,666 ଘନଫୁଟ ପାଏନ୍ ଛଡ଼ା ଯାଉଥିବାର ବେଳେ 49,591 ଘନଫୁଟ ପାଏନ୍ ଜଲଭଣ୍ଡାରକେ ଆସୁଛେ। ଏଚ୍ଡିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଥି ଜୁହାର।